すべら
ーこんなものを頼ませ
えー、いあの番ディゴ、あの番組ああ、いろいろ起きて、10チャプンカーブもっと聞くべきやんけやんちゃかかるんだけど、ちょくるシーマドハイオータム दर्शन छंद 56 अध्याय श्लोक 22 सवै भवता तेना जुजुधे स्वामिनात्मनः पुरुषं प्राकृतं मत्वा कोपितो नानुभावेत्
सवै भवता तेन
जुजुधे स्वामिनात्मनः पुरुषं प्राकृतं मत्वा
कोपितो नानुभावेत् सवै भवता तेन
युजुधे स्वामिनात्मनः
पुरुषं प्राकृतं मत्वा
कोपितो नानुभावेत्
सवै भवता तेन
गुरुदेवस्वामिनात्मनः
पुरुषं प्राकृतं मत्वा
तेन जुजुधेष्वामिनात्मनः पुरुषं प्राकृतं मत्वा कोपितो नानुभावेत् ତାଙ୍କର ପ୍ରକୃତ ମର୍ଯ୍ୟାଦା ସମ୍ବନ୍ଧରେ ଅଜ୍ଞ ରହି ଏବଂ ତାଙ୍କୁ ଜଡ଼ ଜାଗତିକ ଏକ ସାଧାରଣ ମନୁଷ୍ୟମାନେ କରି ଜାମ୍ବବାନ କ୍ରୋଧ ହୋଇ ତା ପ୍ରଭୁ ପରମେଶ୍ୱର ଭଗବାନ ସବୁ ବୁଦ୍ଧି ଆରମ୍ଭ କଲା ହରେ କୃଷ୍ଣ ମୃତ୍ୟୁଗତ ସଦାନନ୍ଦ ମାତୃବନ୍ଧୁ ହନୁମାନ ଆମର ଭାଗବତ ତାକୁ ସ୍ୱାଗତ ଜଣାଉଛୁ ଏହି ଭାଗବତ ତମାମରେ ଚାଲିଛନ୍ତି ଗତକାଲି ଆମେ କଥାକୁ ବିଶ୍ରାମ ଦେଇଥିଲେ ଯେଉଁଠିକି ଆମେ ସେ କଥା ଆରମ୍ଭ କରିବା ଗତକାଲି କୁହାଯାଇଥିଲା ତାମ ଅପୂର୍ବଂ ନରଂ ଦୃଷ୍ଟ୍ୱା ଧାତ୍ରୀ ଚୁକ୍ରୋଶ ଭୀତଭିତ୍ ଭୀତବତ୍ ତତ୍ସୁତ୍ୱାଭ୍ୟଦ୍ରବତ୍ କ୍ରୋଧୋ ଜାମ୍ବବାନ ପରିଣାମ ବର ଏଇଭଳି ଭାବରେ କ୍ରୋଧ ହେଇ କ୍ରୋଧ ପ୍ରକାଶ କରିକିରି ଜାମ୍ବବାନ ଆସୁଥିଲେ ଧାତ୍ରୀ ଚିତ୍କାର କରୁଥିଲା ଚିତ୍କାର ଶୁଣିକିରି ଏ ଭାବିଲେ କି ଜଣେ ଆସିଛନ୍ତି ପଳେଇ ଆସିଛନ୍ତି ଆମ ଗୁମ୍ଫା ଭିତରକୁ ଗୁମ୍ଫା ଯେଉଁ ରହିଛି ଆମର ଘର ରହିଛି ଘରରେ ଆମେ ସବୁ ସିକ୍ୟୁରିଟି ରହିଛି ତାଲା ଫାଲା ପଡ଼ୁଛି ସବୁ ପଡ଼ୁଛି କିନ୍ତୁ ଗୁମ୍ଫାରେ ତ ଆଉ କିଛି ରହିବ ନାହିଁ ନା ଗୁମ୍ଫାଟା ଖୋଲା ରହିବ ତେଣୁ ସେ ଚିନ୍ତା କରୁଛୁ କି ପଳେଇ ଆସିଲା ଜଣେ ଯେଉଁଥିପାଇଁ ଭାତି ଏଭଳି ଭାବେ ଚିତ୍କାର କରୁଛନ୍ତି ଏଇଭଳି ଭାବେ ଭାବିକିରି ଶୁଣିକିରି ସିଏ ଖୁବ ଜୋରରେ ଧାଇଁକିରି ଆସୁଥିଲେ ବଳିନାମ୍ବର ଜାମ୍ବବାନ ବଳଶାଳୀମାନଙ୍କ ଭିତରେ ସବୁ ଶ୍ରେଷ୍ଠ ବଳଶାଳୀ ବ୍ୟକ୍ତି ବଳିନାମ୍ବର ତେଣୁ ଏଇ ଯେଉଁ ବଳ ରହିଛି ଆମେ ଏଇଟା ଗତକାଲି ଆମେ ଏଇଟା ଆଲୋଚନା କରିଥିଲେ ଏ କଥାକୁ ବିଶ୍ରାମ ଦେଇଥିଲେ ତେଣୁ ଏଇଭଳି ଭାବରେ ସେ ଯେଉଁ ଦ୍ୱାରକାର ପର୍ବତର ଥିବା ଗୁମ୍ଫାରେ ଏଇ ଲୀଳାଟି ଚାଲିଛନ୍ତି ଆମେ ବର୍ତ୍ତମାନ ସେଇଠିକି ଆମ ମନକୁ ନେବା ତେଣୁ ସେଇଠି ବର୍ତ୍ତମାନ ଭଗବାନ ଆସି ଉପସ୍ଥିତ ଅଛନ୍ତି ଭଗବାନ ଅପୂର୍ବ ନରମ ଦୃଷ୍ଟା ଏଇଭଳି ଭାବରେ ଅପୂର୍ବ ମନୁଷ୍ୟକୁ ଦେଖିଲେ ଏଇଭଳି ଭାବରେ ଦେଖିକରି ଚୁକ୍ରୋଶ ଧାତ୍ରୀ ଚୁକ୍ରୋଶ ଭୀତବତ୍ ଭୀତବତ୍ ଆମେ ଗତକାଲି କହୁଥିଲେ ପ୍ରକୃତରେ ଭୟ ନୁହଁ ସେଇଟା ଗୋଟେ ଅଷ୍ଟସାତ୍ର ବିକାର ଥିଲା ତାଙ୍କର ଯାହା ହେଉ ଏଇଭଳି ଭାବରେ ଯେତେବେଳେ ରଡ଼ି ଖେଳିଲେ ବା ଚିତ୍କାର କଲେ ତେଣୁ ଜାମ୍ବବାନ ବର୍ତ୍ତମାନ କ୍ରୋଧ ପ୍ରକାଶ କରିକି ଧାଡ଼ି ନେଇକିରି ଆସୁଛନ୍ତି ଏଇଠି କଥାକୁ ଆମେ କାଲି ବିଶ୍ରାମ ଦେଇଥିଲେ ଆଜି ସେ କଥା ଆରମ୍ଭ କରିବା ସବୈ ଭଗବତା ତେନ ସେ ହେଉଛନ୍ତି ଭଗବାନ ସବୈ ନିଶ୍ଚିତ ଭାବରେ ସେ ହେଉଛନ୍ତି ଭଗବାନ तेन ताक सहित जुजुधे स्वामीनाथ स्वामी से जानपारे ना जुजुधे सहित युद्ध आरंभ कले युद्ध आरंभ कले भगवान से युद्ध आरंभ कले आ कि कथा ना सागे सागे आरंभ हो युद्ध कहीं तुम ये आसीच तेणु यही भाव भगवान को यही भाव रही कहीं आसिले जानपर से स्वामी प्रभु कृपा प्रकाश कर दया पूर्व वर्णना कर भगवान को दया इत वर्ष काल चिंता करुले भगवान प्राप्त निज कन्या प्रदान करने बहुत तपस्या करुले द्वापर युग चलीगला गोटे युग चलीगला 864,000 वर्ष ये तपस्या करुले आज भगवान आसिले कि भगवान सब युद्ध करगवान एवं जहाँ के तपस्या करुले सी भगवान आस पहुँचीगले कि सहित युद्ध करने आरंभ कले युद्ध स्वामीनाथन निजर स्वामी से भगवान समस्त स्वामी जगन्नाथ स्वामी नयन कथगामी भगवती आम सुखदेव गोस्वामी द्वितीय स्कंद चतुर्थ अध्याय मंगलाचरण से भगवान स्तुति करते चारोटी श्लोक से कौन से समस्त स्वामी श्रीयपति जगपति प्रजापति धियापति लोकपति धरापति पति गतिष्ठांत कृष्ण सात्वता प्रसिदता भगवान सतां पति से होती समस्त पति लक्ष्मीकर से पति श्रीयपति यज्ञपति यज्ञ से मालिक यज्ञपति एवं बुद्धिर मध्य से पति आम को सी बुद्धि श्रीयपति यज्ञपति प्रजापति प्रजा मान लोक मान से पति धियापति आम बुद्धिर मध्य से पति लोकपति समस्त लोकर से मालिक पति एवं धरापति पृथ्वीर मध्य से पति पति गतिश्चांदी सातदान से खाली जो पतिता नुहत से मतलब गति से होती अंतिम लक्ष्य एवं अंधक रोशनी ये सब जदुवंशी जो मैंने आतदान सतदा वंश बा समस्त भक्त मान से पति प्रसिद्धता में भगवान सतान पति से भगवान जे कि भक्त मान पति से मो भर प्रसन्न नुहत ये भाव सुखदेव गोस्वामी भगवान को तेरह श्लोक भगवान स्तुति करते श्लोक तेणु से भगवान भगवान कहे भगवता समस्त किसी ऐश्वर्य रही एमती किसी गोटे ऐश्वर्य ना जो कम रही भाव अनेक विष्णु तत्व रही समस्त ऐश्वर्य सब रही कि भगवान सहित कई सामान हो पारे ना कृष्ण सहित कई सामान हो पारे ना ये हूँ पूर्ण भगवान स्वयं भगवान ये सकारात्मश कृष्णास्तु भगवान स्वयं इंद्रारी व्याकुल लोक रुड़ी जुगे जुगे भागवत आरंभ में स्वर्णकाल ऋषि छोटी प्रश्न पचार सुध गोस्वामी को सी प्रश्न गोटे प्रश्न था भगवान अवतार मान से कहतु ये हूँ चतुर्थ प्रश्न पंचम प्रश्न हूँ भगवान अवतार विषय कहते सीए पंचम प्रश्न तेणु प्रथम सुंदर तृतीय अध्याय सुध गोस्वामी जो विभिन्न भगवान अवतार से वर्णना कर 22 अवतार विषय वर्णना कले तादेह 19 एवं 20 अवतार पर भगवान बलराम एवं कृष्ण अवतार भी कहले तेणु से अवस्थ 60,000 ऋषि श्री सुखदेव गोस्वामी कहला बेल 60,000 ऋषि थे सुख गोस्वामी कहला बेल 28,000 ऋषि थे चिंता हम कि भगवान होती कृष्ण जन अवतार तेणु सुख गोस्वामी ये कथाटी कहले प्रथम स्कंद तृतीय अध्याय श्लोक 28 से कहले एत कलाकंस ये जो मान सब अवतार मान विषय मुझे कहली एम किए भगवान अंश बा किए अंशर अंश बा कला ये चाहे कलाकंस कृष्णस्तु भगवान स्वयं कृष्ण होती मूल भगवान कृष्णस्तु भगवान स्वयं इंद्रादि व्याकुल लोकम इंद्र इंद्र का हरि पहले असुर माने पदराज पर जगत प्रभावित हो जाए मृणयंती जुगे जुगे भगवान प्रति जुगे आशीघ्री रक्षा करते वर्तमान रक्षा करते तेणु कृष्णस्तु भगवान स्वयं कृष्ण अस्तु मूल भगवान यही भाव में सुखदेव सुखदेव गोस्वामी कृष्ण कर भगवत्ता को कौन स्वयं भगवत्ता स्वयं भगवान से अन्य जो मान भगवान से मान उत्सव होते कृष्ण कि कृष्ण उत्सव ना सी हो स्वयं भगवान तेणु ये भगवान से तो कई समान पारे ना आम वर्णना करगवतम अन्य शास्त्र मानक भगवान कृष्ण सहित अन्य जिते विष्णुवर्ती मूर्ति अच्छा रामादि मूर्ति सुकला नियम तिष्ठन नानावतारकोद भुवनेशु किंदो कृष्ण स्वयं संभव सम परमापमान गोविंद आदि पुरुषं जामी राम राम नृसिंह वामन इत्यादि अनेक प्रकार भगवान अवतार अच्छा किंतु रामादि मूर्ति कला ये सब ठीक समय आसर आसवर समय रही सूर्य उदय हेबार समय रही समय सूर्य उदय हे तार सब ठीक हो व्यवस्था हो जाए भाव में भगवान विभिन्न अवतार मान जो आसवे तार सब निर्णय समय निर्णय हो जाए रामादि मूर्ति कला नियम से नियम अनुसार आसवे से नियम आसवे सी नाना अवतार अनेक प्रकार अवतार अच्छा किंतु कृष्ण हूँ मूल भगवान कृष्ण स्वयं तम परम को मान यो गोविंद महादि पुरुषम तम मजा कह भगवान कृष्ण सहित अन्य विष्णु तत्व मान सामान पारे ना भगवान स्वतंत्र चारोटी गुण रही जो थे अन्य विष्णु तत्व मान सामान पारे ना वर्णना कर भगवान जो रूप माधुरी रही भगवान वेणु माधुरी भगवान लीला माधुरी भगवान प्रेम माधुरी ये मारे चारोटी माधुरी सहित कहीं सामान पारे ना श्री कृष्ण भगवान से स्वयं भगवान से सब भगवता तेन से भगवान किंतु तांक सहित जुजुद्धे स्वामी आत्मन तांक सहित युद्ध आरंभ कले जा तपस्या करुले जहाँ को पाइबा सब तपस्या करुले तेणु सी जो आसीगले सहित युद्ध कर भगवान भक्त भगवान पार्षद भगवान रामजी के पार्षद से दामवा किंतु युद्ध करने को आरम्भ कले जुजुद्धे स्वामी आत्मन ताकर स्वामी सी भगवान सी आगार शत्रु नुहति शत्रु सहित युद्ध करते गोटे कथा किंतु निजर निजर लोक निज स्वामी निज प्रभु सहित कौन युद्ध करेंगे किंतु से युद्ध आरंभ कले जुजुद्धे स्वामी आत्मन कहीं युद्ध कले पुरुष प्राकृत मत्वा सी भागे प्राकृत पुरुष प्राकृत कहे भौतिक भौतिक सी अप्राकृत अप्राकृत पुरुष किंतु जो चाहिए से भाव आवरण रही जुग प्रकाश करेंगे ना भगवान इच्छा अच्छी ये लीला हाँपाई तेणु भगवान चाहिए यह सब है ना जान जान ना कि भगवान को भक्त ही भगवान जानते आगे जानपारती ना भक्तिया जानाती जावान दस्ता तत्त तत्मान तत्व ज्ञापा विशुद्ध तदनतर भगवान को अन्न कहीं जानपारे ना केवल भक्त ही जानवे तेल भगवान भक्त नंबवान के जानपारे ना ये भगवान इच्छा भगवान चाहती ये नजाणत मत शत्रु भावतु जहाँ फल कि युद्ध कर भगवान की इच्छा भगवान लीला को बुझा सहज नुह सब कि भगवान इच्छा रे होची भगवान युद्ध प्रवृत्ति रही युद्ध प्रवृत्ति रही तेणु आज तर भक्त सब युद्ध करगवान को भगवान से अजित भगवान के जीति पारे ना कारण भगवान सब किसी सामान नुहति आ भगवान ठार ऊर्ध कथा कौन कहवा किंतु भक्त तांगर भगवान को जीति जाती भागवत दशम स्कंद चौदह अध्याय ब्रह्मा से श्लोक भी कही जी कौन ना जो महाप्रभु जाते दाक्षिणात्य को सही समय रे यही कथाटी आलोचना होता राय रामानंद सहित राय रामानंद पचारे साधु साधन विषय पचारे राय रामानंद होती अर्जुन एवं भगवान महाप्रभु हो कृष्ण द्वापर युग अंतिम भगवान अर्जुन को ज्ञान दे भगवद गीतार ज्ञान दे तेणु कलि युग आरंभ में भगवान ज्ञान नौ पचार कौन साध्य साधन जीवन लक्ष्य कौन एवं से लक्ष्य प्राप्त होगा कौन उपाय रही साध्य साधन तेणु यही भाव गोटे प्रश्न पचारे राय रामानंद बहुत प्रकार शास्त्र उद्धार कर कथा किंतु महाप्रभु कहले यो बाह्य आगे कह आईटा हूँ बाह्य यहाँ वर्तमान नुह जमी वर्णाश्रम चार बता यह सब रही विभिन्न प्रकार शास्त्र श्लोक उद्धार कर महाप्रभु कहले यो बाह्य ये वर्तमान नुह आउ कौन कह यह भाव में जो बड़े राय रामानंद ये श्लोकटी कहे दशम स्कंद चौदह अध्याय श्लोकटी अच्छा से महाप्रभु कहले यो कलि युगर भगवान प्राप्त होवार उपाय हूँ यहाँ कौन से ज्ञाने प्रयासम उदपास नमंत एव जीवंती सन्मुखता भवदीय वार्ता स्थाने स्थिता श्रुतिगतांग तनुवांग मनोभि जे प्रायशो जीतो जीतोप्यसित लोक्या भगवान सुंदर अजित जीति पारे ना किंतु जड़े भगवान को जीतिज से बेले कि भाव में जीतिजे ना ज्ञानी प्रयास मोद पाश्य भगवान को जो मैंने प्राप्त होने चाहती भगवान विषय जो मैंने जानापी चाहती से मैंने ज्ञान मध्यम प्राप्त होने त्याग करने पड़ो से उपाय को त्याग करने पड़ो ज्ञान प्रयास मोद पाश्य नमंत एव तुमने कौन करेंगे ना केवल कौन नम्र भाव रही नमंत एव जीवंती सन्मुखता भगवदीय वार्ता नम्र भाव जीवन धारण करेंगे कौन करेंगे कि कौन जीवन धारण करेंगे ना सन्मुखता भगवदीय वार्ता सन्मुखता कहले भगवान भक्त सत्कर मुखरु भगवान कथा श्रवण करेंगे सन्मुखता भगवदीय वार्ता तेणु सी जो स्थित था कहीं स्थान स्थित श्रुतिगतांग मन भी से केवल कर्ण माध्यम भगवान कथा श्रवण करेंगे काय मन वाक्य श्रवण करेंगे आम तो कर्ण से श्रवण करे पुण काय मन वाक्य कहीं कहगला आचार्य जीवन टीकार कौन काय मन शरीर द्वारा प्रणाम करवा मनरे प्रति आमर गोटे गौरव भाव आसव बहुत आनंद प्राप्त हवा एवं वाक्य प्रशंसा करवा काय मन वाक्य तनुवा मन भी जे प्राय से जीतो जो मैंने यही भाव में जीवन धारण करती जदिओ भगवान अजित किंतु से मैंने जीतिजे भगवान जीति जबार उपाय होता कौशल भगवान दे तेणु ये कौन ये जम्बवान भगवान भगवान चाहती युद्ध हवापाई ये लीलाटी से ना भगवान परिचय दे विष्णु रूप देखी था कि भगवान चाहते युद्ध हाँ कह आचार्य टीकार कौन कि भाव युद्ध हम 28 दिन धरी काली नन स्टप युद्ध हम दिन राति 24 घंटा युद्ध हम कौन से खाद्य ग्रहण करेंगे ना कौन से पानी ग्रहण करेंगे ना ये भाव गोटे युद्ध होता भीम सहित भीम सहित जरासंध युद्ध होता 28 दिन धरिकी किंतु से संध्या बेले रात्रि विश्राम नौ खाद्य ग्रहण कर मिसिक रोते बंधु भाव रोते खाद्य पदार्थ सब ग्रहण खाद्य ग्रहण करुते सका युद्ध आरंभ होता यह भाव चलता कितु ये युद्ध हूँ अलग प्रकार ये कौन स्टप ना कौन इंटरप्शन ना इंटरभाल ना दिन राति 24 घंटा कौन खाद्य ग्रहण करूना कौन पानी ग्रहण करूना ଏହିଭଳି ଭାବରେ ଯୁଦ୍ଧ ଚାଲିଛି। ଦେଖ ଯୁଯୁଦ୍ଧେ ସ୍ୱାମିନାତ୍ମନ, ଯୁଯୁଦ୍ଧେ ତାଙ୍କର ପ୍ରଭୁ ତ ସେ ଯୁଦ୍ଧ କଲେ। କାହିଁକି ଯୁଦ୍ଧ କଲେ ନା ପୁରୁଷାଂ ପ୍ରାକୃତଂ ମତ୍ୱା, ସେ ଭାବିଲେ ଏ ଜଣେ ପ୍ରାକୃତ ପୁରୁଷ ପ୍ରକୃତ ମନୁଷ୍ୟ ଜଣେ ଭୌତିକ ମନୁଷ୍ୟ ଜଣେ ସାମାନ୍ୟ ନର ଭଳି ଭାବିଲେ ପ୍ରାକୃତ ମନୁଷ୍ୟ ପ୍ରାକୃତଂ ପୁରୁଷଂ ମତ୍ୱା ଏଇଭଳି ଭାବରେ ଚିନ୍ତା କଲେ ମତ୍ୱା ଏଇଭଳି ଭାବରେ ତାଙ୍କର ମତେ ଆସିଲା। ତେଣୁ ତାଙ୍କର କୁପିତ ନାନୁଭାବବିତ୍, ତେଣୁ ତାଙ୍କର କ୍ରୋଧ ଆସିଲା। ସେତେବେଳେ ତ କ୍ରୋଧ ହେଇକି ଆସୁଛନ୍ତି, ତାଙ୍କୁ ଦେଖିକିରି ଆହୁରି ଅଧିକ କ୍ରୋଧ ହେଇଗଲା। ନାନୁ ଭାବବିତ୍, ଭଗବାନଙ୍କର ଅନୁଭବକୁ ଜାଣିପାରିଲେ ନାହିଁ, ହେଇପାରିଲେ ନାହିଁ। ଅନୁଭବ ଭଗବାନଙ୍କର ଭାବ ବା ଅନୁଭବ ରହିଛି। ଭଗବାନ କହୁଛନ୍ତି ମମ ବୟମ ମନୁତ୍ତମ, ଭଗବାନ ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ ଭଗବାନ ହେଉଛନ୍ତି ବିଲକ୍ଷଣ ରୂପ, କିନ୍ତୁ ଯେହେତୁ ତାଙ୍କ କ୍ରୋଧ ଆସିଯାଇଛି ରଜଗୁଣରୁ ଆସିଛି, କାମ ଏସ କ୍ରୋଧ ଏସ ରଜଗୁଣ ସମ୍ଭବ, ତେଣୁ ରଜଗୁଣରୁ କ୍ରୋଧ ଆସୁଥିବାରୁ ପ୍ରକୃତ ବସ୍ତୁଟାକୁ ଆମେ ଜାଣିପାରିବା ନାହିଁ। କେତେ ସୁନ୍ଦର ବ୍ୟକ୍ତି ସେ ରହିଛନ୍ତି ସେଠି ଭଗବାନ, କେତେ ସୁନ୍ଦର ନଥିବେ ସିଏ, କେତେ ସୌନ୍ଦର୍ଯ୍ୟ ତାଙ୍କ ଶରୀରରେ କେତେ ପ୍ରକାର ରହିଛି, କେତେ କ'ଣ ତାଙ୍କର ଐଶ୍ୱର୍ଯ୍ୟ ରହିଛି, କିନ୍ତୁ ସେ ତାଙ୍କର ଭାବକୁ ଜାଣିପାରିଲେ ନାହିଁ, ଅନୁଭବ ବି। ତେଣୁ ତାଙ୍କ ସହିତ ଯୁଦ୍ଧ କରିବା ପାଇଁ ଆରମ୍ଭ କଲେ। ତେଣୁ ଏ ଶ୍ଳୋକରେ କୁହାଯାଉଛି କ'ଣ ନା କେତେ ନମ୍ବର, ଏଇଟା 22 ନମ୍ବର ନା, ହଁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ବହୁତ ସୁନ୍ଦର ଭାବରେ କହିଛନ୍ତି ଯେ ଭଗବାନ ଏଇଭଳି ଭାବରେ ଭଗବାନଙ୍କ ଯୁଦ୍ଧ ପ୍ରବୃତ୍ତି ଗୋଟେ ରହିଛି, ଜନ୍ମାଦିଅସ୍ୟ ଜାତ, ଭାଗବତ ଆରମ୍ଭରେ ଏଇ ଶ୍ଳୋକଟି ରହିଛନ୍ତି ଜନ୍ମାଦିଅସ୍ୟ ଜାତ। ଏଇ ଜନ୍ମାଦିଅସ୍ୟ ଜାତ ହେଉଛି ପ୍ରକୃତରେ ବେଦାନ୍ତ ସୂତ୍ରର ଗୋଟେ ସୂତ୍ର, ଦ୍ୱିତୀୟ ନମ୍ବର ସୂତ୍ର। ବେଦାନ୍ତ ସୂତ୍ରର ପ୍ରଥମ ସୂତ୍ର ହେଉଛି ଅଥାତ ବ୍ରହ୍ମ ଜିଜ୍ଞାସା, ଅଥାତ ବ୍ରହ୍ମ ଜିଜ୍ଞାସା ପାଇବାର ଉଦ୍ଦେଶ୍ୟ ହେଉଛି ମନୁଷ୍ୟ ଜନ୍ମ ଜଣେ ପ୍ରାପ୍ତ ହେଇଛେ ମାନେ ପଶୁପକ୍ଷୀ ଇତ୍ୟାଦି ଅନେକ ଜନ୍ମ ପାର ହେଲା ପରେ ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ, ଏ ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ନୁହଁ ପଶୁ ଭଳି ଜୀବନଯାପନ କରିବା। ତେଣୁ ମନୁଷ୍ୟ ଜୀବନର ଉଦ୍ଦେଶ୍ୟ ହେଉଛି ବ୍ରହ୍ମ ଜିଜ୍ଞାସା କରିବା। ତେଣୁ ଯେଉଁମାନେ ବ୍ରହ୍ମ ଜିଜ୍ଞାସା କରିବେ, ବ୍ରହ୍ମ ଜିଜ୍ଞାସା କିଭଳି କରିବେ ନା ଜନ୍ମାଦି ଅସଜାତ, ଯାହା ସବୁ ଦେଖୁଛନ୍ତି ସେମାନେ ଯଦି ସେମାନେ ଏହିଭଳି ଭାବରେ ଜିଜ୍ଞାସା କରିବେ, ଭୌତିକ ମନୁଷ୍ୟଙ୍କର ବୁଦ୍ଧି ଭଗବାନ ଦେଇଛନ୍ତି, ତାଙ୍କର ଉନ୍ନତ ବୁଦ୍ଧି ଦେଇଛନ୍ତି, ସେ ବହୁତ କଥା ଦେଖୁପାରୁଛନ୍ତି, ଚକ୍ଷୁରେ ଦେଖିପାରୁଛନ୍ତି, କର୍ଣ୍ଣରେ ଶ୍ରବଣ କରିପାରୁଛନ୍ତି, ନାସିକରେ ଆଘ୍ରାଣ କରିପାରୁଛନ୍ତି, ତୋକରେ ସ୍ପର୍ଶ କରିପାରୁଛନ୍ତି, ଆଉ ଜୁହାରେ ରସ ଗ୍ରହଣ କରିପାରୁଛନ୍ତି, ଏହିଭଳି ଭାବରେ ଅନେକ ତାଙ୍କର ଅନୁଭବ ଆସୁଛି। କିନ୍ତୁ ଏହିସବୁ ଯେତେବେଳେ ଜଣେ ଦେଖୁଛନ୍ତି ବା ଶୁଣୁଛନ୍ତି ବା କହୁଛନ୍ତି ବା ଯାହା ହେଉଛି, ଏହିସବୁ ଯଦି ଇନ୍ଦ୍ରିୟମାନଙ୍କ ଦ୍ୱାରା ଯେଉଁ ସବୁ କାର୍ଯ୍ୟ ହେଉଛି, ସେଇଥିରୁ ଚିନ୍ତା କରିବା କଥା ଇଏ କେଉଁଠୁ ଆସିଲା, ଇଏ ହେଉଛି ବ୍ରହ୍ମଜୀ ଗ୍ୟାସ, ଯାହା ଦେଖୁଛେ ସ୍ଥାବର ଜଙ୍ଗମ ଦେଖେ ନା ଦେଖେ ତାର ମୂର୍ତ୍ତି ସର୍ବତ୍ର ହୟ ତାର ଇଷ୍ଟ ଦେବ ସ୍ମୃତି। ଭୌତିକ ଜାଗତରେ ଆମେ ଯାହା ଦେଖୁଛେ ସ୍ଥାବର ଜଙ୍ଗମ ଏସବୁ ଦେଖୁଛେ, ଗୋଟେ ଜାଗାରେ ଯେଉଁଟା ରହୁଛି ସେଇଟା ସ୍ଥାବର, ଯେଉଁଟା ଚାଲି ବୁଲି ପାରୁଛି ସେମାନେ ଜଙ୍ଗମ। ଲୋକମାନେ ଯେଉଁମାନଙ୍କର ବୁଦ୍ଧିର ପ୍ରକୃତ ବ୍ୟବହାର କରିପାରୁନାହାନ୍ତି ସେମାନେ ଭାବୁଛନ୍ତି ସ୍ଥାବର ଜଙ୍ଗମ, ଗଛଲତା ପଶୁପକ୍ଷୀ ଇତ୍ୟାଦି ସବୁ ଦେଖୁଛନ୍ତି, କିନ୍ତୁ ଯେଉଁମାନଙ୍କର ବୁଦ୍ଧି ଅତ୍ୟନ୍ତ ଉନ୍ନତ ସେମାନେ ଭଗବାନ ଦର୍ଶନ କରନ୍ତି, ନିଜ ଇଷ୍ଟଦେବ ସ୍ମୃତି ସେଇଠୁ ଭଗବାନଙ୍କ ସ୍ମୃତି ଆସୁଛି। କାରଣ ଏଇ ଜଣେ ବ୍ରହ୍ମ ଜିଜ୍ଞାସା କଲେ ସେହି ସ୍ତରକୁ ପହଞ୍ଚିପାରିବ, ବ୍ରହ୍ମ ଜିଜ୍ଞାସା ଆରମ୍ଭ ହେଉଛି ବ୍ରହ୍ମ ଜିଜ୍ଞାସାରୁ, ପଚାରିବେ ଏଇଟା ଯେମିତି ଆଇନଷ୍ଟାଇନ ଜିଜ୍ଞାସା କରୁଥିଲେ, ଆଇନଷ୍ଟାଇନ ନା ନ୍ୟୁଟନ ଜିଜ୍ଞାସା କରୁଥିଲେ, କାହିଁକି ଫଳଟି ପଢ଼ିଲା ତଳେ ଏ ଜିଜ୍ଞାସା ବ୍ରହ୍ମ ଜିଜ୍ଞାସା ଆରମ୍ଭ ହେଲା, ଏଇଟା କାହିଁକି ଏଇଟା ହେଲା। ତେଣୁ ଏଇ ଜିଜ୍ଞାସା କରିକି ସେ ପାଇଲେ ଗ୍ରାଭିଟେସନାଲ ଫୋର୍ସ, ଏତିକି ଜାଣିଲେ, ତାଙ୍କ ଜିଜ୍ଞାସା ସେଇଠୁ ରହିଗଲା, କିନ୍ତୁ ଆହୁରି ଜିଜ୍ଞାସା କରିବା କଥା, ଆହୁରି ଜିଜ୍ଞାସା କରିଥିଲେ ଜାଣିଥାନ୍ତେ ଅନ୍ତିମ ସୋର୍ସକୁ ଯାଇପାରିଥାନ୍ତେ, ସେଇଟା ହେଉଛି ଜନ୍ମାଦି ଅସଜାତ, ସବୁକିଛି ଯାହାଙ୍କ ଠାରୁ ଆସୁଛି, ଏ ମାଧ୍ୟାକର୍ଷଣ ଶକ୍ତି ମଧ୍ୟ ସେ ଭଗବାନଙ୍କ ଠାରୁ ଆସୁଛି। ତେଣୁ ଏଇ ଜନ୍ମାଦ୍ୟସ ତର ଯେଉଁ ରହିଛି ଭାବାର୍ଥ ବା ପରପୋର୍ଟ ଆମ ଭାଗବତଙ୍କ ଆରମ୍ଭରେ ସେଇଟା କୁହାଗଲା। ତେଣୁ ଭାଗବତଙ୍କୁ କୁହାଯାଉଛି ଅର୍ଥୋୟଂ ବ୍ରହ୍ମସୂତ୍ରାଣାମ, ଏ ବ୍ରହ୍ମସୂତ୍ରର ଅର୍ଥ ଏଥିରେ ବର୍ଣ୍ଣନା କରାଯାଇଛି। ଭାରତାର୍ଥ ବିନିମୟ ମହାଭାରତର ଅର୍ଥ ମଧ୍ୟ ଏଠି ବର୍ଣ୍ଣନା କରାଯାଇଛି। ଅର୍ଥୋୟଂ ବ୍ରହ୍ମସୂତ୍ରାଣାମ ଭାରତାର୍ଥ ଗାୟତ୍ରୀ ଭାଷ୍ୟର ପଶୁ ଏବଂ ଗାୟତ୍ରୀର ମଧ୍ୟ ଇଏ ଭାଷ୍ୟ ଏବଂ ବେଦର ଅର୍ଥ ମଧ୍ୟ ଏଠି ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାଗବତ ଶାସ୍ତ୍ର ରହିଛନ୍ତି, ସବୁ ଶାସ୍ତ୍ରର ସାର। ତେଣୁ ପ୍ରଭୁପାଦ ମହାରାଜଙ୍କ ପାରୁ ଆମେ ସବୁ ଶାସ୍ତ୍ରର ସାରଟି ପାଇଯାଉଛେ, ପ୍ରଭୁପାଦ ମହାରାଜ କୃପା। ଆଉ ବହୁତ ସଂସ୍ଥାର ଅଛନ୍ତି, ବହୁ ରହିଛି, କିଏ ମହାଭାରତ ପାଠ କରୁଛନ୍ତି, କିଏ ପୁରାଣ ପାଠ କରୁଛନ୍ତି, କିଏ କ'ଣ ଅନ୍ୟ ପୁରାଣ ସବୁ ପାଠ କରୁଛନ୍ତି, କିଏ କ'ଣ ସବୁ ଇତିହାସ ବା ଅନ୍ୟାନ୍ୟ ସବୁ ଭେଦ ପାଠ କରୁଛନ୍ତି, ଉପନିଷଦ ପାଠ କରୁଛନ୍ତି, କିଏ କ'ଣ ସବୁ କରୁଛନ୍ତି, କିନ୍ତୁ ସମସ୍ତ ଶାସ୍ତ୍ରର ସାର ହେଉଛି ଭାଗବତ। ତେଣୁ ପ୍ରଭୁପାଦ ବ୍ୟବସ୍ଥା କଲେ ଏଇ 8-9 ଏଇ ସମୟଟା ଆମେ ଭାଗବତ ଶ୍ରବଣ କରିବା, ଏଇଟାକୁ ଶ୍ରବଣ କଲେ ସବୁ ଜ୍ଞାନ ଆମେ ପ୍ରାପ୍ତ ହୋଇପାରିବା। ଏ ଭାଗବତରେ ସବୁକିଛି ଜ୍ଞାନ ରହିଛି। ତେଣୁ ଏ ଯେଉଁ ରହିଛନ୍ତି ଆମର ଯେଉଁ କଥା ଥିଲା, ହଁ, ଭଗବାନ ଏହିଭଳି ଭାବରେ ଭଗବାନଙ୍କର ଯୁଦ୍ଧ ପ୍ରବୃତ୍ତି ରହିଛି, ସେଇଥିପାଇଁ ଭଗବାନଙ୍କ ଏ ଲୀଳାରେ ଚାରି କୁମାର ଯେତେବେଳେ ଯାଇଥିଲେ ବୈକୁଣ୍ଠ ଲୋକକୁ, ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଚାରି କୁମାର ଏ ଯେଉଁ ସପ୍ତମ ଗେଟ୍ରେ ପହଞ୍ଚିଗଲେ ସେହି ସମୟରେ ସେଠିକାର ଯେଉଁ ଦ୍ୱାରପାଳ ଦୁଇ ଜଣ ଥିଲେ ଜୟ ଏବଂ ବିଜୟ, ସେହି ଦୁଇ ଜଣ ତାଙ୍କୁ ବାଧା ଦେଲେ। ଏ ଭଗବାନଙ୍କ ବ୍ୟବସ୍ଥା, ହଁ, ବୈକୁଣ୍ଠ ଲୋକରୁ କାହାର ପତନ ହୁଏ, ଯଦ୍ଗତ୍ୱାନ ଅନିବର୍ତ୍ତନ୍ତେ ତ ଧାମ ପରମମ, ଯେଉଁଠି ଗଲେ କାହାର ପତନ ହୁଏ ନାହିଁ, ସିଏ ହେଉଛି ଶ୍ରେଷ୍ଠ ଧାମ ଭଗବାନଙ୍କର। ତାହେଲେ ଜୟ ବିଜୟଙ୍କର କେମିତି ପତନ ହେଲା, ନାହିଁ ଭଗବାନଙ୍କ ଇଚ୍ଛାରେ। ତେଣୁ ଇଏ ଭଗବାନ ଚାହାନ୍ତି ଯୁଦ୍ଧ କରିବା ପାଇଁ, କିନ୍ତୁ ଏ ଜଗତରେ କାହା ସହିତ ଯୁଦ୍ଧ କରିବେ, ଏ ଜଗତରେ ତାଙ୍କୁ ଯୁଦ୍ଧ କରିବା ପାଇଁ ସ୍କୋପ୍ ମିଳୁନାହିଁ। ତେଣୁ ସେ ଏ ଭୌତିକ ଜଗତରେ ତାଙ୍କର ସେ ଇଚ୍ଛାଟାକୁ ଚରିତାର୍ଥ କରନ୍ତି, ଏ ଭୌତିକ ଜଗତରେ ଆସିଲେ ତାଙ୍କ ଯୁଦ୍ଧ କରନ୍ତି ଏବଂ ଅନ୍ୟମାନଙ୍କ ସହିତ ଯୁଦ୍ଧ କରିବା ସହିତ ତାଙ୍କର ଭକ୍ତମାନଙ୍କ ସହିତ ମଧ୍ୟ ଯୁଦ୍ଧ କରନ୍ତି ଏବଂ ଜୟ ଏବଂ ବିଜୟ ଏ ଭଗବାନ ପାର୍ଷଦ। ତେଣୁ ସିଏ ତିନି ଜନ୍ମ ଧରି ଭଗବାନ ଆସି ତାଙ୍କ ସହିତ ଯୁଦ୍ଧ କଲେ, ସତ୍ୟଯୁଗରେ ସେଇ ଜୟ ବିଜୟ ଆସିଲେ, କ'ଣ ନା କ'ଣ ହିରଣ୍ୟାକ୍ଷ ହିରଣ୍ୟକଶିପ ରୂପରେ ଆସିଲେ, ଭଗବାନ ଦୁଇଟି ଅବତାର ଗ୍ରହଣ କରି ତାଙ୍କ ସହିତ ଯୁଦ୍ଧ କଲେ, ଯୁଦ୍ଧ ମନରୁ ତାଙ୍କର ପୂରଣ ହୋଇପାରିଲା ନାହିଁ। ତେଣୁ ତ୍ରେତା ଯୁଗରେ ପୁଣି ଭଗବାନ ରାମଚନ୍ଦ୍ର ରୂପରେ ଆସିକରି ରାବଣ ଏବଂ କୁମ୍ଭକର୍ଣ୍ଣ ସେଇ ଜୟ ବିଜୟ ରାବଣ କୁମ୍ଭକର୍ଣ୍ଣ ରୂପରେ ଆସିଲେ ତାଙ୍କ ସହିତ ଯୁଦ୍ଧ କଲେ ଏବଂ ତଥାପି ତାଙ୍କର ମନବାଂଛା ପୂର୍ଣ୍ଣ ହୋଇପାରିଲା। ପୁଣି ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ରୂପରେ ଆସିକରି କ'ଣ ଶିଶୁପାଳ ଏବଂ ଦନ୍ତବକ୍ର ସହିତ ଯୁଦ୍ଧ କଲେ, ଶିଶୁପାଳ ସହିତ ଯୁଦ୍ଧ ଆଉ କରିନାହାନ୍ତି ଭଗବାନ, କେବଳ ସୁଦର୍ଶନରେ ତାକୁ ହତ୍ୟା କରିଛନ୍ତି, କିନ୍ତୁ ଦନ୍ତବକ୍ର ସହିତ ଯୁଦ୍ଧ କରିଛନ୍ତି ମଥୁରାରେ, ମଥୁରା ବାହାରେ ଦନ୍ତବକ୍ର ଆକ୍ରମଣ କରିଥିଲେ, ସେଇଠି 10-78 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସେଇଟା ଦନ୍ତବକ୍ର ସହିତ। ବର୍ତ୍ତମାନ ସେ ସ୍ଥାନ ରହିଛି ମଥୁରାରେ, ଦନ୍ତିହା ଦତିହା ବୋଲି କୁହାଯାଏ, ସେ ସ୍ଥାନରେ ଭଗବାନ ତାଙ୍କ ସହିତ ଦନ୍ତବକ୍ର ସହିତ ଯୁଦ୍ଧ କରିଥିଲେ ଏବଂ ଭାଗବତରେ ଏଇଟା ବର୍ଣ୍ଣନା କରାଯାଏନି, ବିଶ୍ୱନାଥ ଚକୁ ତାଙ୍କ ଭାଷାରେ କହିଛନ୍ତି, ଭଗବାନ ଦତ୍ତବକ୍ରକୁ ହତ୍ୟା କଲା ପରେ ବୃନ୍ଦାବନ ଆସିକି 2 ମାସ ସେଠି ବ୍ରଜବାସୀମାନଙ୍କ ସହିତ ଲୀଳା କଲେ। ଭାଗବତରେ ଏଇଟା ବର୍ଣ୍ଣନା କରାଯାଇ ନାହିଁ, ଏ ଅନ୍ୟ ପୁରାଣରେ ସେ ବର୍ଣ୍ଣନା କରାଯାଇଛି। ଭଗବାନ ତାଙ୍କ ସହିତ ଲୀଳା କଲେ, ଲୀଳା କରିକିରି ତାଙ୍କୁ ସବୁ ତାଙ୍କର ଧାମକୁ ପଠାଇଦେଲେ। ଚୀନ ଜଗତରୁ ଏରୋପ୍ଲେନ୍ ସବୁ ଆସିଲା, ବୈଙ୍କଟ କ'ଣ ବିମାନ ସବୁ ଆସିଲା, ସେ ବିମାନରେ ସବୁ ବସିକରି ସେମାନେ ତାଙ୍କ ଧାମକୁ ଗଲେ, ବୈକୁଣ୍ଠ ବା ଗୋଲୋକ ଧାମକୁ ଗଲେ। ଆଉ ବିଶ୍ୱନାଥ ଚତୁର୍ ଠାକୁର ଶ୍ଳୋକଟି ଯେତେବେଳେ କହୁଛନ୍ତି ସେତେବେଳେ କହୁଛନ୍ତି ଏ କଥାଟି, ଯଦିଓ ସୁଖଦେବ ଗୋସ୍ୱାମୀ ଜାଣିଥିଲେ କିନ୍ତୁ ପରୀକ୍ଷିତ ମହାରାଜଙ୍କୁ କହିଲେ ନାହିଁ, କାହିଁକି ନା ପରୀକ୍ଷିତ ମହାରାଜ ଯେତେବେଳେ ଜାଣିବେ ଶୁଣିଲେ ଯେ ଯଦୁମାନେ ଏଇଭଳି ଭାବେ ତାଙ୍କ ଭିତରେ ଫାଇଟିଂ ହେଇକରି ସବୁ ମୃତ୍ୟୁବରଣ କଲେ, ତେଣୁ ଏ କଥା ଯେତେବେଳେ ଶୁଣିବେ ବ୍ରଜବାସୀମାନେ ଏଇଭଳି ଭାବରେ ଆନନ୍ଦରେ ଗଲେ ତାଙ୍କ ମନ ଦୁଃଖ ହେବ, ସେଇଥିପାଇଁ ସୁଖଦେବ ଗୋସ୍ୱାମୀ ଏ ଲୀଳାଟିକୁ କହିଲେ ନାହିଁ। ଯାହା ହୁଏ ଏଭଳି ଭାବରେ ଅନେକ କଥା ରହିଛି ଭାଗବତଙ୍କର, ସବୁ ଜିନିଷ ରହିନି, ସଂକ୍ଷେପରେ ବର୍ଣ୍ଣନା କରାଯାଇଛି, ଅନ୍ୟ ପୁରାଣମାନଙ୍କରେ ସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ସାର ଜିନିଷଟାକୁ ଭାଗବତଙ୍କ ବର୍ଣ୍ଣନା କରାଯାଇଛି। सर्वभेदेतिहासानां सारं सारं समुद्धृतं सारवस्तुटे इति वर्णना करायाइ। तेणु भगवान जो युद्ध प्रवृत्ति रही अनेक भक्त अभक्त एम सहित भगवान युद्ध करता विष्णु कौन केशी चाणुर कंस जरासंधादि भी अल्प बड़े भगवत युद्ध सुखम क्वापि नाभूत। केशी केशी को भगवान युद्ध कले भगवान अंतिम यही केशी को बद्ध कर अंतिम लीला भागवत दशम स्कंदरे वर्णना करी केशी घाट रही केशी घाट वंशी बट द्वादश कानन सब लीला कैला श्रीनंदनंदन। भगवान केशी से युद्ध कले कि युद्ध कले किसी युद्ध करना सी जो आसला केशी जो आसला ये बड़े विराट मुख व्यादान करोलिकी आसला गिड़द बोली भगवान को भगवान जोटी अच्छा अविचलित भाव रही है किसी घाट बर्तमान रही से भगवान हत्या कर उद्धार करते भगवान केवल बाम हाथ को प्रवेश करदे तार पार्टी भितर ये भगवान तो खेले भी भगवान बाएं हाथ का खेल भगवान ये भाव बाम हाथ प्रवेश करते हाथ भितर बुद्धि लाभ कला भगवान वृंदावन जो असुर मान सब हत्या कर माधुर्य माधुर्य भाव कौन से ऐश्वर्य प्रकाश करना किंतु ये केशी केशी को जो हत्या करते ऐश्वर्य प्रकाश भितर से अन्य देखी ना कि सुखदेव गोस्वामी देखुं कि हत्या कर हाथ बुद्धि लाभ कर हाथ उत्तप्त लोभ बढ़ी रही सब दात सब गड़ पड़ेगा जीत दात रही सब गड़ पड़ा आटपट हो मृत्युवरण कले एवं भगवान जो हाथ को फेरे आणुंट जोपटे नहीं पटे आणले ना वन वे ट्राफिक भाई भगवान आम शिष्य राधाकृष्ण सेना जो कहते सी उपरको नहीं आसुकस भगवान से केशी को हत्या कलापर एवं केशी पार्टी भितर जो नहीं गले भगवान हाथ में दात मत गला के रक्त है सब है हाथ किसी अपरिष्कार जो सुंदर हाथ हाथ था से हाथ में भगवान हाथ घिनी आसे ये भगवान वृंदा माधुर्य लीला ऐश्वर्य मिश्रित रही ऐश्वर्य के अन्य देखी ना यही भाव में केशी को हत्या कर भगवान चाणुर चाणुर जो दशम स्कंद 43 अध्याय हत्या कर मल्ल अष्टमल थे चाणुर खाली देखा पकईकि शक्ति था ये दिन धरिकी मल्ल पीड़ा करूला आज सुजोग मिलला कृष्ण सहित युद्ध करने मल्ल युद्ध आम वर्णना कर आलोचना करूँ दशम स्कंद 43 अध्याय आम ओडिया कवि जन लिखिंट कंस चाणुर समर धरा हईला थर थर भाव सब युद्ध करुले लेखाही आम सब पढ़ु यही भाव सब रही चिंता कराणुर ये भाग जो देखिए भगवान कृष्ण बलराम प्रवेश कर रंगमंच गोटे हाथी दात दुईज गोटे गोटे हाथी दात धरी शरीर से दात रक्त सब पड़ी यही भाव प्रवेश कर मल्लाम असनीर मल्ल मान प्रथम देखुं मल्ल मान जो देखुं लगुच दुईज विशेष भाव कृष्ण कथा कह असनीर वज्र भाई लगुच चाणुर देखुच वज्र छोट पा रही वज्र भाई रही ये गोटे पहाड़ भाया तार शरीर रही चाणुर तेणु भगवान सब युद्ध कले भगवान सब युद्ध आरंभ होगा और मल्ल युद्ध है सहित तेणु के चाणुर सहित युद्ध कले युद्ध कलापर भगवान हत्या कले चाणुर हत्या कले बहुत समय युद्ध है युद्ध जो हो समय मथुरार नारी नारी मान विशेष भाव में बहुत देखिकी बहुत हृदय विदारण हो जा क्रंदन कर सुंदर कथा सब रही बहुत भाव से कौन ब्रजवासी मैंने के भाग्य ब्रजवासी मैंने केग्य गोपी मान गोपी मैंने ये रूप को देखुले केग्य कि आमर के दुर्भाग्य
ଆମେ ତାଙ୍କୁ ଦେଖୁଛେ କେଉଁଭଳି ଭାବରେ ନା ଏଇ ତାଙ୍କୁ ଯେତେବେଳେ ହତ୍ୟା କରିବା ପାଇଁ ଯୋଗାଡ଼ ଚାଲିଛି, ଆମେ ଏଠି ରହିବାନି ପଳେଇ ଯିବା, ଏଇଭଳି ଭାବରେ ସେ ଆଲୋଚନା କରୁଛୁ। ଦଶମ ସ୍କନ୍ଧ 43 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ସେମାନେ କହୁଛନ୍ତି କେତେ ସୁନ୍ଦର ରୂପ ଇଏ ରହିଛନ୍ତି, କ'ଣ ବ୍ରଜବାସୀମାନେ ବିଶେଷ ଭାବରେ ବ୍ରଜରମଣିମାନେ ଏଇଟାକୁ ଗୋପ୍ୟ ସ୍ତମ୍ଭ କିମ୍ ଆଚରଣ ଯତ୍ ଅମୁଷ୍ୟ ରୂପମ୍ ଲାବଣ୍ୟ ସାରମ୍ ଅସମ୍ବର୍ଦ୍ଧମ୍ ଅନନ୍ୟ ସିଦ୍ଧମ୍ ଦୁର୍ଘୀ ପିବନ୍ତ୍ୟୋ ଅନୁସବ ଅଭିନବମ୍ ଦୁରାପମ୍ ଏକାନ୍ତ ଧାମ ଦଶ ଶ୍ରୀ ଐଶ୍ୱରସ୍ୟ। ସେମାନେ କହୁଛନ୍ତି ଗୋପୀମାନେ କ'ଣ ତପସ୍ୟା କରିଥିଲେ, ଗୋପ୍ୟସ୍ତବ କି ମଚରଣ ଯଦି ଅମୁଷ୍ୟ ରୂପ ଏତେ ସୁନ୍ଦର ରୂପ ରହିଛି, ଏଇଟାକୁ ସେମାନେ ଲାବଣ୍ୟ ସାର ଲହୁଣୀ ଭଳି ରୂପ ରହିଛି ଭଗବାନ ଲାବଣ୍ୟ ସାର, ଲାବଣ୍ୟ ସାର ଅସମ୍ବର୍ଦ୍ଧ ତାଙ୍କ ରୂପ ସହିତ କେହି ସମାନ ହେଇପାରିବେନି, ସମାନ ହେଇପାରିବେନି, ଉଦ୍ଧ କଥା କ'ଣ କହିବା। ଅନନ୍ୟ ସିଦ୍ଧମ୍ ଶ୍ରେଷ୍ଠ ରୂପ ତାଙ୍କର ରହିଛି। ଦୁର୍ଘୀ ବିଭନ୍ତ୍ୟ ତାଙ୍କର ଚକ୍ଷୁ ମାଧ୍ୟମରେ ସେମାନେ ଏଇ ରୂପକୁ ଦେଖୁନଥିଲେ, ସେ ପାନ କରୁଥିଲେ। ଦୁର୍ଘି ପିବନ୍ତି ଅନୁସବମ୍ ଅଭିନବମ୍ ଦୁରାପମ୍ ଏ ରସକୁ ପାନ କରୁଥିଲେ, ଅଭିନବମ୍ ସବୁବେଳେ ନୂତନ ଲାଗୁଥିଲା ରୂପ ତାଙ୍କୁ, ଦୁରାପମ୍ କେତେ ପାନ କରୁଥିଲେ ମଧ୍ୟ ସେ ତୃପ୍ତି ଲାଭ କରିପାରୁନଥିଲେ। ଏକାନ୍ତ ଧାମମ୍ ଯଶସ୍ୟ ଶ୍ରେୟ ଐଶ୍ୱର୍ଯ୍ୟ ସମସ୍ତ ଯଶ ସମସ୍ତ ସୌନ୍ଦର୍ଯ୍ୟ ସମସ୍ତ ଐଶ୍ୱର୍ଯ୍ୟର ଇଏ ହେଉଛନ୍ତି ଏକାନ୍ତ ଧାମ। ଗୋପୀମାନଙ୍କର କେତେ ତପସ୍ୟା କରିଥିଲେ, ତାଙ୍କ ରୂପକୁ ଦେଖୁଥିଲେ, କିନ୍ତୁ ଆମେ ଏଭଳି ଭାବରେ ଦେଖୁଛେ ଯେଉଁଠି ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଉଛି। ଏଭଳି ଭାବରେ ଆଲୋଚନା ହେଇକରି ଯେତେବେଳେ ଟନ୍ଦନ କରିବା ପାଇଁ ବସୁଥିଲେ ଭଗବାନ ସେହି ସମୟରେ ଆଉ କେଶ ସହିତ ଆଉ କ'ଣ ଯୁଦ୍ଧ ଭଗବାନ ଚାହୁଁଥିଲେ ଆଉ ଟିକେ ଖେଳିବା ପାଇଁ ଯୁଦ୍ଧ ମାନେ ତାଙ୍କୁ ଆନନ୍ଦ ଲାଗୁଛି ଭଗବାନ ଆଗତ ବର୍ଣ୍ଣନା କରାଯାଉଛି। ପ୍ରଥମ ସ୍ତମ୍ଭ ନବମ ଅଧ୍ୟାୟରେ ଯେତେବେଳେ ଭଗବାନ ଭୀଷ୍ମଦେବଙ୍କ ସହ ଯୁଦ୍ଧ କରୁଥିଲେ, ଯୁଧି ତୁରାଗ ରୁଜ ବିଧୁମ୍ର ବିଶ୍ୱ ଏଭଳି ଭାବରେ ଯେତେବେଳେ ଆଲୋଚନା କଲେ ପ୍ରଭୁପାଦ ମହାରାଜ ଭାଷାରେ କହୁଛନ୍ତି ଯେତେବେଳେ ଭୀଷ୍ମଦେବ ଭଗବାନଙ୍କୁ ତୀକ୍ଷ୍ଣ ସ୍ୱର ମାରୁଛନ୍ତି, ଭଗବାନ କିଭଳି ଲାଗୁଥିଲା ତାଙ୍କ ଶରୀରରୁ କ୍ଷତ ଯବା ରକ୍ତ ବାହାରୁଥିଲା, ସେହି ସମୟରେ ଭଗବାନଙ୍କୁ କଷ୍ଟ ଲାଗୁନଥିଲା। ପ୍ରଭୁପାଦ ମହାରାଜ କହନ୍ତି ଯେମିତି ଭକ୍ତମାନେ ଭଗବାନ ପାଦ ପଦ୍ମରେ ଫୁଲ ପକାନ୍ତି, ସେ ଶିଶୁଟା ନାମ ହନୁମାନ ଯେଉଁ କି ଭଗବାନଙ୍କୁ ସେଇଭଳି ଲାଗୁଥିଲା ଯେମିତି ଫୁଲ କିଏ ପକାଉଛି ମୋ ଉପରେ। ଆମେ ପିଲା ସ୍କୁଲରେ ପଢ଼ିଲା ବେଳେ ସବୁ କଂସ ଚାଣୁକ ସମୟରେ ଏଇଭଳି ଭାବରେ ତାଙ୍କୁ ଲାଗୁଥିଲା ଭଗବାନ କିଭଳି ଲାଗୁଥିଲା ନା, ଜଣେ ମତହସ୍ତି କହିଛି କୁସୁମ ପ୍ରହାର କଲେ ଯେଉଁଭଳି ଲାଗେ ଭଗବାନ ସେଇଭଳି ଲାଗୁଥିଲା। କିନ୍ତୁ ମଥୁରାବାସୀମାନେ ଚିନ୍ତା କରୁଛନ୍ତି କେତେ କଷ୍ଟ ହେଉଛି ତାଙ୍କୁ, ତେଣୁ ଭଗବାନ ଆଉ ଖେଳିଲେ ନାହିଁ, ଯୁଦ୍ଧ କଲେ ନାହିଁ, ତାଙ୍କୁ ହତ୍ୟା କଲେ। ଏଇଭଳି ଭାବରେ ରହିଛି କେସି ଚାଣୁର କଂସ ଯେତେବେଳେ ଦେଖିଲା ଏଇଭଳି ଭାବରେ ବାଧ୍ୟ ବାଜୁଥିଲା କେତେ କ'ଣ ହେଉଥିଲା, ଗୋଟିଏ ପରେ ମଲ୍ଲ ମୃତ୍ୟୁବରଣ କରୁଛନ୍ତି। ଏଇଭଳି ଭାବରେ ପାଞ୍ଚ ଜଣ ମଲ୍ଲକୁ ଯେତେବେଳେ ହତ୍ୟା କରିଦେଲେ କୃଷ୍ଣ ଏବଂ ବଳରାମ, ଆଉ ସବୁ ମଲ୍ଲମାନେ ଯେଉଁ ଥିଲେ ସବୁ ଡେଇଁ ପଳେଇଗଲେ, ପାଚେରୀ ଡେଇଁକି ପଳେଇଗଲେ। ତେଣୁ କଂସ ଚିତ୍କାର କଲା, ଆକୁ ବନ୍ଦୀ କର, ଆକୁ ବନ୍ଦୀ କର, ନନ୍ଦକୁ ବନ୍ଦୀ କର, ଏଇଭଳି ଭାବରେ ସବୁ ଚିତ୍କାର କଲା। କଂସ କିଏ ଶୁଣିବ କଂସ କଥାକୁ, ଆଉ ସୈନ୍ୟମାନେ କିଏ ଶୁଣିବେ ତାଙ୍କ କଥା, ଭଗବାନ ଡେଇଁଲେ। ବିରାଟ ବଡ଼ ମଞ୍ଚରେ ସେ ବସିଥିଲା, ତାହା ସେ ମଞ୍ଚକୁ ଡେଇଁ ପଡ଼ିଲେ ଭଗବାନ, ଏବଂ ଭଗବାନ ଯେତେବେଳେ ଦେଖିଲେ କଂସ, କଂସ ସାଙ୍ଗେ ସାଙ୍ଗେ ଉଠି ପଡ଼ିଲା ଯୁଦ୍ଧ କରିବା ପାଇଁ, ତାଙ୍କର ଯେଉଁ ରହିଛି ଖଡ଼ଗ ରହିଛି ସେ ଖଡ଼ଗ ଉତ୍ତୋଳନ କରିକି ହତ୍ୟା କରିବାକୁ ଚାହିଁଲା, ତେଣୁ ଭଗବାନ ତା ସହିତ ଟିକେ ଖେଳିଲେ ସେଇଠି। ଏଭଳି ଭାବରେ ଭଗବାନ ବ୍ୟବସ୍ଥା କଲେ, ସେ ଖଡ଼ଗ ଧରି ତ ଭଗବାନ କୌଣସି ନାହିଁ ଅସ୍ତ୍ର ନାହିଁ, ତେଣୁ ଭଗବାନ ଏଭଳି ବ୍ୟବସ୍ଥା କରିଦେଲେ ତାର ମୁକୁଟ ଥିଲେ ପଡ଼ିଗଲା, ମୁକୁଟ ପଡ଼ିଗଲା, ତାର ଚୁଟିକି ଧରି ପକେଇଲେ, ଚୁଟିକି ଧରି ପକେଇ ତଳକୁ କୁପାରି ଫିଙ୍ଗିଦେଲେ। ଏଇଭଳି ଭାବରେ ଯେତେବେଳେ ଫିଙ୍ଗିଦେଲେ ଭଗବାନ ତା ଉପରକୁ ଡେଇଁଲେ, ସେଇଠି ପାଦ ଭଗବାନ ତା ଉପରକୁ ଡେଇଁକିରି ସେଇଠି ମୃତ୍ୟୁବରଣ କଲା ସିଏ। ତା ସହିତ ମଧ୍ୟ ବିଶେଷ ଭାବରେ ଖେଳିପାରିନାହାନ୍ତି, ଯୁଦ୍ଧ କରିପାରିନାହାନ୍ତି, କିନ୍ତୁ ତଥାପି ଯେଉଁ ସେଠି ମଥୁରାବାସୀମାନେ ସବୁ ରହିଛନ୍ତି ସେମାନେ ଭୟ କରୁଛନ୍ତି, ଏ କଂସ ଖାଳେ ଏମିତି ଦେଖିଉଛି କାଳେ ପ୍ରକୃତରେ ମରିନାହିଁ, ସେଥିପାଇଁ ଭଗବାନ କ'ଣ କଲେ ନା ଚୁଟିକୁ ଧରିକିରି ଚାରିପଟେ ସେଇ ମଲ୍ଲ ଯେଉଁ ଯୁଦ୍ଧ ସବୁ ରଙ୍ଗନ ରହିଛି ରଙ୍ଗମଞ୍ଚ ଚାରିପଟେ କ'ଣ ତାକୁ ଘୋଷିବାରେ ଆରମ୍ଭ କଲେ। ଏଇଭଳି ଭାବରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ଜରାସନ୍ଧ ଜରାସନ୍ଧ ସହିତ 18 ଥର ଯୁଦ୍ଧ କଲେ ଭଗବାନ, 17 ଥର ଯୁଦ୍ଧରେ ସବୁ କ'ଣ ହତ୍ୟା କରିଥିଲେ, ସବୁ 23 ଅକ୍ଷୁଣୀ ସୈନ୍ୟ ସବୁ ଆଣିକି ଆସୁଥିଲା ଜରାସନ୍ଧ, ପ୍ରତି ଯୁଦ୍ଧରେ ପ୍ରତିବର୍ଷ ଯୁଦ୍ଧ କରୁଥିଲା ଜରାସନ୍ଧ, ଭଗବାନ କୃଷ୍ଣ ଏବଂ ବଳରାମ ଏମାନଙ୍କୁ ସବୁ ହତ୍ୟା କରୁଥିଲେ। ଜରାସନ୍ଧ ସହିତ ଯୁଦ୍ଧ କରିବା ପାଇଁ ଭଗବାନଙ୍କୁ ସ୍କୋପ୍ ମିଳିନଥିଲା, ଜରାସନ୍ଧକୁ ତ୍ୟାଗ ଛାଡ଼ି ଦେଉଥିଲେ। କିନ୍ତୁ ଅଷ୍ଟାଦଶ ବାର ଯେତେବେଳେ ଜରାସନ୍ଧ ଯୁଦ୍ଧ କରିବା ପାଇଁ ଆସିଛି, ଭଗବାନ ପଳାୟନ ଯୁଦ୍ଧ କରିନାହାନ୍ତି। ପ୍ରକୃତରେ ଭଗବାନ ଜରାସନ୍ଧ ଯୁଦ୍ଧ କରିଛନ୍ତି ଭୀମଙ୍କ ସହିତ, କିନ୍ତୁ ଆଦିଭି ବୋଲି କୁହାଯାଇଛି। ଏହିଭଳି ଭାବରେ ଅନେକ ଅସୁରମାନଙ୍କ ସହିତ ଭଗବାନ ଯୁଦ୍ଧ କରିଛନ୍ତି। ତେଣୁ ବିଶ୍ୱନାଥ ଚତୁର୍ଠାକୁ କହୁଛନ୍ତି ଏମାନେ ଅଳ୍ପ ବଳେଇ, ଆଙ୍କର କ'ଣ ବଳ ଅଛି, ଏଠି କହନ୍ତି ବଳି ନାଙ୍କ ବର ନା, ଶ୍ରେଷ୍ଠ ବଳ ଥିଲା ଆଙ୍କର ଏଇ ଯେଉଁ କିଏ ଇଏ ଯେଉଁ ଆମର ହେଉଛନ୍ତି ହଁ ଜାମ୍ବବାନ, କିନ୍ତୁ ଆଙ୍କର ସବୁ ଅଳ୍ପ ବଳ, ଭଗବାନ ଅନୁଭବ କରୁଛନ୍ତି ସେଇଟା ଅଳ୍ପ ବଳେଇ। ଭାଗବତ ଯୁଦ୍ଧ ସୁଖଂ କୁହାପି ନା ଭୁତ, ଭଗବାନର ଯୁଦ୍ଧ ସୁଖ ପୂରଣ ହେଇପାରିଲା ନାହିଁ, ପ୍ରାପ୍ତ ହେଇପାରୁନଥିଲେ, ସନ୍ତୁଷ୍ଟ ହେଇପାରୁନଥିଲେ। ଅତଃ ସମବଳେନ ସ୍ୱବୃତ୍ତିଏନ ତେନ ସହ ଯୁଦ୍ଧ ଭାଗବତ ଯୁଦ୍ଧ ସୁଖଂ ସିଦ୍ଧ୍ୟର୍ଥମେବ। ତେଣୁ ଏ ବର୍ତ୍ତମାନ ଯେଉଁ ଯୁଦ୍ଧ କରୁଛନ୍ତି ଜାମ୍ବବାନ ସହିତ ସମବଳ, ବଳିନାଙ୍କ ବର ବୋଲି କୁହାଯାଇଛି। ଭଗବତ ଭଗବାନ କହୁଛନ୍ତି ବଳଂ ବଳବତ୍ତାଂ ଚାହଂ, ଏତେ ବଳବାନ ବ୍ୟକ୍ତି ଅଛନ୍ତି ତାଙ୍କର ବଳ ହେଉଛନ୍ତି ଭଗବାନ। ଇଏ ଯେଉଁ ଜାମ୍ବବାନ ଯେଉଁ ବଳ ପାଇଥିଲେ ଭଗବାନ, ସେ ବଳ ତାଙ୍କୁ ଦେଇଛନ୍ତି, କିନ୍ତୁ ବର୍ତ୍ତମାନ ସମବଳ ତାଙ୍କୁ ଦେଇଛନ୍ତି। ସମବଳ ସମବଳେନ ସ୍ୱଭୃତ୍ତିଏନ ତାଙ୍କର ଭୃତ୍ୟ ତେନ ସହ ଯୁଦ୍ଧ ଭାଗବତ ଯୁଦ୍ଧ ସୁଖ, ଭଗବାନଙ୍କ ରସ ବେଇ ସହ, ସବୁ ରସରେ ସେ ହେଉଛନ୍ତି ଆଧା, 12 ରସ ରହିଛି ସେଇ ସେଇ ଶ୍ଳୋକରେ ସେଇଟା ବର୍ଣ୍ଣନା କରାଯାଇଛି। ଏ ଯୁଦ୍ଧ ସୁଖ ବୀର ରସ ଭଗବାନ ଆସ୍ୱାଦନ କରୁଛନ୍ତି, ସବୁ ରସ ଭଗବାନ ଆସ୍ୱାଦନ କରନ୍ତି, 12 ସମୁଦାୟ ରସ ରହିଛି। ତେଣୁ ଏ ଯୁଦ୍ଧ ସୁଖ ବା ବୀର ରସକୁ ଭଗବାନ ଆସ୍ୱାଦନ କରୁଛନ୍ତି ଜାମ୍ବବାନ ସହିତ। ଭାଗବତ ଯୁଦ୍ଧ ସୁଖ ସିଦ୍ଧ୍ୟର୍ଥମେବ, ତାଙ୍କର ଆଜି ସେଇ ଯୁଦ୍ଧ ସୁଖ ଯେଉଁ ରହିଛି ସେଇଟା ସିଦ୍ଧି ପ୍ରାପ୍ତ ହେଲା। ଭଗବାନ ଭକ୍ତମାନଙ୍କର ଇଏରେ ଭକ୍ତମାନ ସେ ଯୁଦ୍ଧ କରି ତଦ୍ ଭକ୍ତାୟ ଜାମ୍ବବତେ ବି, ସେଇ ଭକ୍ତ ଜାମ୍ବବତ ଯଦିଓ ସେ ଭଗବାନ ପୂର୍ବଂ ରାବଣେନା ଭୀରପି ସମ୍ୟକ ବୀର ସୁଖ ପ୍ରାପ୍ତବତେ ତତ୍ ସୁଖ ପୂର୍ତ୍ତି ଦାନାର୍ଥଂ, ତା ପୂର୍ବରୁ ଯେଉଁ ଭଗବାନ, ଏଇଟା ଦ୍ୱାପର ଯୁଗର କଥା, ତ୍ରେତା ଯୁଗରେ ଭଗବାନ ରାବଣ ସହିତ ଯୁଦ୍ଧ କରିଥିଲେ, କୁମ୍ଭକର୍ଣ୍ଣ ସହିତ ଯୁଦ୍ଧ କରିଥିଲେ, ଏହିଭଳି ଭାବରେ ଅନେକ ଯୁଦ୍ଧ କରିଥିଲେ, କିନ୍ତୁ ବୀର ସୁଖ ପ୍ରାପ୍ତ ହୋଇପାରିନଥିଲେ ବା ଏହି ଯୁଦ୍ଧ ସୁଖ ପ୍ରାପ୍ତ ହୋଇପାରିନଥିଲେ ଭଗବାନ। ତତ୍ ସୁଖ ପୂର୍ତ୍ତି ଦାନାର୍ଥଂ ଲୀଳାଶକ୍ତିଆ ଯୋଗ ମାୟା ଦ୍ୱାରା ଭକ୍ତମପି ଜାମ୍ବବତଂ ପ୍ରତି ତନ୍ ମାଧୁର୍ଯ୍ୟ ଆବରଣଂ ଧ୍ୟେୟଂ। ଭଗବାନ ସେ ତାଙ୍କର ଭକ୍ତ କାହିଁକି ଜାଣିପାରିଲେ ନାହିଁ ନା, ଭଗବାନ ଲୀଳାଶକ୍ତି, ଭଗବାନଙ୍କ ଲୀଳାଶକ୍ତି ମାଧ୍ୟମରେ ଏଇଟା ହେଲା ଯୋଗମାୟା ଦ୍ୱାରା ଭକ୍ତମପି, ଯଦିଓ ଜାମ୍ବବାନ ଭଗବାନ ଭକ୍ତ, କିନ୍ତୁ ଯୋଗମାୟା ଦ୍ୱାରା ଜାମ୍ବବାନ ଏଇଟା ବୁଝିପାରିଲେ ନାହିଁ। ଇଏ ମୋର ପ୍ରଭୁ, ସ୍ୱାମୀନା ଆତ୍ମାନ ବୋଲି କୁହାଯାଉଛି ନା, ଇଏ ମୋର ପ୍ରଭୁ, ସେ ଜାଣିପାରିଲେ ନାହିଁ। 28 ପରେ ସେ ଜାଣିବେ, ସେ ଶ୍ଳୋକଟି କହିବେ, ଆମେ ଆଲୋଚନା କରିବା। ତେଣୁ ତନ୍ ମାଧୁର୍ଯ୍ୟ ଆବରଣଂ ଜ୍ଞେୟଂ, ତେଣୁ ଭଗବାନଙ୍କ ଯେଉଁ ମାଧୁର୍ଯ୍ୟ ରହିଛି, ଏତେ ସୁନ୍ଦର ରୂପ ରହିଛି, ସେ ସୁନ୍ଦର ରୂପ କିଏ ଯୁଦ୍ଧ କରିବ, ଏତେ ସୁନ୍ଦର ରୂପ ରହିଛି ସେ ସୁନ୍ଦର ରୂପ ସେ କିଏ ଯୁଦ୍ଧ କରିବ, କିନ୍ତୁ ଭଗବାନଙ୍କ ଲୀଳାଶକ୍ତି ମାଧ୍ୟମରେ ତାଙ୍କ ମାଧୁର୍ଯ୍ୟ ଆବରଣ ହୋଇଯାଇଛି। ତେଣୁ ଏଇଭଳି ଭାବରେ ଯୁଦ୍ଧ ଚାଲିବ, 28 ଧରି ଚାଲିବ, ଦିନ ରାତି କୌଣସି ବିଶ୍ରାମ ନାହିଁ, କୌଣସି ଖାଦ୍ୟ ନାହିଁ, କୌଣସି ପାନୀୟ ନାହିଁ, ଏ ଭଗବାନଙ୍କ ସୁଖ ଏଇଭଳି ଭାବରେ ଯୁଦ୍ଧରେ ମଧ୍ୟ ଭଗବାନ ସୁଖ ପ୍ରାପ୍ତ ହୋଇପାରନ୍ତି। ଇଏ ହେଉଛନ୍ତି ଭଗବାନଙ୍କର ଭଗବତ୍ତା, ଆମେ ଯୁଦ୍ଧରେ ସୁଖ ପ୍ରାପ୍ତ ହୋଇପାରିବା ନାହିଁ। ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ ଯାଇଥିଲେ, ଆମ ସେ ସେହି ସମୟରେ ଆମେରିକାରେ ହିପି ମୁଭମେଣ୍ଟ ଚାଲିଥିଲା। ଏ ଯୁଦ୍ଧ ସୁଖ ଯେଉଁମାନେ କ୍ଷତ୍ରିୟମାନେ ସେ ଯୁଦ୍ଧ ସୁଖ ପ୍ରାପ୍ତ ହୋଇପାରିବେ, ଅନ୍ୟମାନେ କରିପାରିବେ ନାହିଁ। କ୍ଷତ୍ରିୟମାନଙ୍କ ସ୍ପିରିଟ୍ ରହିଛି, ଭଗବତ ଗୀତାରେ ଭଗବାନ କହିଲେ ନା, ସୁଖୀନ କ୍ଷତ୍ରିୟ ପାର୍ଥ ଲଭାନ୍ତି ଯୁଦ୍ଧ ବିନ୍ଦିଷମ। ଅର୍ଜୁନ ପଚାରିଲେ ପ୍ରଭୁ ଆମେ କେମିତି ସୁଖ ପ୍ରାପ୍ତ ହେବା, ଏମିତି କ'ଣ ସ୍ୱଜନ ସ୍ୱଜନ କଥଙ୍କ ଅଥବା କଥଙ୍କି ସୁଖ ଆମେ କେମିତି ସୁଖ ପ୍ରାପ୍ତ ହେବା। ତେଣୁ ଭଗବାନ ତାର ଉତ୍ତର ଦେଇଛନ୍ତି ତୃତୀୟ ଅଧ୍ୟାୟରେ,
ଭଗବାନ କହିଲେ ସୁଖୀନ କ୍ଷେତ୍ରରେ ପାର୍ଥ ଲବନ୍ତ ଯୁଦ୍ଧମିତି ସିନ୍ ଏଠି କ୍ଷେତ୍ରୀୟମାନଙ୍କୁ ଯେତେବେଳେ ସୁଯୋଗ ମିଳିବ ଯୁଦ୍ଧ କରିବା ପାଇଁ ସେମାନେ ଆନନ୍ଦିତ ହେବେ, କିନ୍ତୁ ଯେଉଁମାନଙ୍କର କ୍ଷେତ୍ରୀୟ ସ୍ୱଭାବ ନାହିଁ ସେମାନେ ଭୟ କରିବେ, ଯେମିତି ଆମେରିକାବାସୀମାନେ ଭୟ କରୁଥିଲେ। ତେଣୁ ସେଠି ହିପି ମୁଭମେଣ୍ଟ ଆରମ୍ଭ ହୋଇଗଲା, ହିପି ମୁଭମେଣ୍ଟ ଆରମ୍ଭ ହୋଇଗଲା। ତେଣୁ ଆମେରିକା ସରକାରଙ୍କର ଚିନ୍ତା ପଡ଼ିଗଲା କେମିତି ଏମାନେ ଭଲ କରିବେ, ସବୁ ଡ୍ରଗ୍ ଆଡିକ୍ଟ ହୋଇଗଲେ ସବୁ। କିନ୍ତୁ ଯେତେବେଳେ ପ୍ରଭୁପାଦ ମହାରାଜ ପହଞ୍ଚିଗଲେ, ତାଙ୍କର ସୌଭାଗ୍ୟ ପ୍ରଭୁପାଦ ମହାରାଜ ପହଞ୍ଚିଗଲେ, ସେତେବେଳେ ସେମାନେ ପ୍ରଭୁପାଦଙ୍କର ସଂସ୍ଥାରେ ଯୋଗ ଦେଇକରି ତାଙ୍କର ସବୁ ଯେଉଁ ସବୁ ଡ୍ରଗ୍ ଆଡିକ୍ସନ୍ ଏସବୁ ସବୁ ଭଲ ହୋଇଗଲା। ତେଣୁ ଏଇ ଯେଉଁ କ୍ଷେତ୍ରୀୟମାନେ ଯେତେବେଳେ ଯୁଦ୍ଧ ମିଳେ ସୁଯୋଗ ମିଳେ ତାଙ୍କୁ ଯୁଦ୍ଧ କରିବା ପାଇଁ ସେମାନେ ଆନନ୍ଦିତ ହୋଇଯାଆନ୍ତି, ତାଙ୍କର ସୁଖ ସେମାନେ ପ୍ରାପ୍ତ ହୁଅନ୍ତି। ଅନ୍ୟମାନେ ପ୍ରାପ୍ତ ହୋଇପାରିବେ ନାହିଁ, ବ୍ରାହ୍ମଣ ବୈଶ୍ୟ ଶୂଦ୍ର ଏମାନେ ଯେଉଁ ରହିଛନ୍ତି ସ୍ୱଭାବ ଯେଉଁମାନେ ରହିଛି ସେମାନେ ଏଇଟା କରିପାରିବେ ନାହିଁ, କିନ୍ତୁ ଭଗବାନ ତାଙ୍କ ପାଖରେ ସବୁକିଛି ରସ ରହିଛି, ରସ ବୈଶ୍ୟ ସବୁ ରସ ରହିଛି। ତେଣୁ ଏ ଯୁଦ୍ଧ ସୁଖ ରହିଛି, ବୀର ସୁଖ ବୀର ରସ ଭଗବାନ ଆସ୍ୱାଦନ କଲେ, ଆଜି ପର୍ଯ୍ୟନ୍ତ ସେଇଟା ଆସ୍ୱାଦନ କରିପାରିନଥିଲେ, ଆଜି କଲେ। ବିଶ୍ୱନାଥ ଗୋଟେ ଭାଷାରେ କହିଛନ୍ତି, ତେଣୁ ଏଇଭଳି ଭାବରେ ଆମର କଥା ଗୋଟେ ବିଶ୍ରାମ ଦେବା, ବିଶ୍ରାମ ଦେବା ପୂର୍ବରୁ କହିବା ଦୁଇ ମିନିଟ୍ ଭଗବାନଙ୍କ ନାମ କୀର୍ତ୍ତନ କରିବା, ଆମର ଲୋକ ଉତ୍ତମ ହେବ। କେଉଁଟା ହଁ ମୁଁ କହିବି, ସେଇଟା ଅଛି ଲେଖା ହେଲା। ଆମେ ଯେତେବେଳେ ଆଲୋଚନା କରୁଥିଲୁ ସେଇଟା ସବୁ ଆଣିଥିଲି, ପଢ଼ାପଢ଼ି କରୁଥିଲି ସେଇଟା, ହଁ ହେଲା। ଚାନୁରୁ ଭାବୁଛି ଚିନ୍ତା କରୁଛି ମୁଁ କାହିଁକି ଯୁଦ୍ଧ କଲି, ଯେତେବେଳେ ଯୁଦ୍ଧ ହେଉଛି ଭଗବାନ ଯୁଦ୍ଧ ତାହାର ଏଇ ଭାବନା ଆସୁଛି କାହିଁକି ମୁଁ ଯୁଦ୍ଧ କଲି, କିନ୍ତୁ ବର୍ତ୍ତମାନ ତ ଆଉ କିଛି କରିହେବ ନାହିଁ, ବର୍ତ୍ତମାନ ଯଦି ଯୁଦ୍ଧ ନ କରିବି ତାହେଲେ ବହୁତ ଅପମାନ ହେବ, ତେଣୁ ଯାହା ହେଉଛି ହେଉଛି ଯୁଦ୍ଧ କରିବି କହିଲି ଚିନ୍ତା କରୁଛି। ଏଇଟା ଆମେ ସେ ଗୀତଟା ଅଛି ଆପଣଙ୍କୁ ଦେବି, ସେଇଟା ରହିଛି ସେଇଟା, ଏଇଭଳି ଭାବରେ ଚାଣର ମନର ଭାବ ଆସୁଛି।